ଶୁଭା ପଣ୍ଡା ପ୍ରଥମ କରି ଆଜି ଝୁମର ଗୀତ ଗୋଟେ ଗାଇଛି ଯାହା ରେକର୍ଡିଂ ଚାଲିଛି କଟକ ଫିଲ୍ମ ଷ୍ଟୁଡିଓରେ। ଏଇ ଗୀତଟିକୁ ଲେଖିଛନ୍ତି ମାଷ୍ଟର ସନ୍ତୋଷ, ମ୍ୟୁଜିକ୍ ଡିରେକ୍ସନ ଦେଇଛନ୍ତି ଧର୍ମାନନ୍ଦ ମହାନ୍ତ ଏବଂ ଏଇ ଗୀତର ପ୍ରଡ୍ୟୁସର ହେଉଛନ୍ତି ରାଜେଶ ମହାନ୍ତ। ଆଶା କରୁଛି ଏ ଗୀତ ସମସ୍ତଙ୍କୁ ଭଲ ଲାଗିବ, ସମସ୍ତଙ୍କୁ
Woo!